26 ଅବ୍ରାହମଙ୍କ ସନ୍ତାନ ଇସହାକ ବୃଦ୍ଧିପ୍ରାପ୍ତ ହେଲେ। ତହୁଁ ଈଶ୍ୱର ଅବ୍ରାହମଙ୍କୁ ପରୀକ୍ଷା କରି କହିଲେ, ତୁମ୍ଭର ଅଦ୍ୱିତୀୟ ପୁତ୍ର ଇସହାକଙ୍କୁ ନେଇ ମୋ ନିମନ୍ତେ ବଳି ଉତ୍ସର୍ଗ କର। ଅବ୍ରାହମଙ୍କର ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଓ ଭରସା ଥିବାରୁ ସେ ତାଙ୍କର ବାଧ୍ୟ ହେଲେ। ଈଶ୍ୱର ଇସହାକଙ୍କୁ ମୃତ୍ୟୁରୁ ପୁନର୍ବାର ବଞ୍ଚାଇବେ ବୋଲି ସେ ବିଶ୍ୱାସ କଲେ। ଅବ୍ରାହମ ଇସହାକଙ୍କୁ ବଳି ଉତ୍ସର୍ଗ କରି ଆଘାତ କରିବାକୁ ହାତ ଉଠାଇଲା ବେଳେ ଈଶ୍ୱର ଅବ୍ରାହମଙ୍କୁ କହିଲେ, ବାଳକକୁ ଆଘାତ କର ନାହିଁ, ମୋ ପ୍ରତି ତୁମ୍ଭର ବିଶ୍ୱାସ ଅଛି, ତୁମ୍ଭର ଏକମାତ୍ର ପୁତ୍ରଙ୍କୁ ମଧ୍ୟ ଆମ୍ଭକୁ ଦେବାକୁ ସନ୍ଦେହ କଲ ନାହିଁ। ତହୁ ଅବ୍ରାହମ ପଛକୁ ଦେଖନ୍ତେ ଗୋଟିଏ ମେଷ ଅଛି, ତହିଁରେ ପୁତ୍ର ବଦଳେ ସେ ମେଷକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।